ଜିବାକୁ ଥଣ୍ଡା ଛୁଇଁଲେ ଗରମ ଭାଇନା ବିନା କ୍ଷୀର ବାଲ କ୍ଷୀରି
ବଜା।